ओम शांति। 6/1/2025 प्रातः मुरली मीठे बच्चे, तुम्हारो गोटे गोटे वचन बहुत मीठा एवं फास्ट क्लास हेबा दरकार। जेपरी बाबा दुखहर्ता सुखकर्ता अटंती, सेहीपरी निजर पितांको समान समस्तंकु सुख दियो। प्रश्न, लौकिक मित्र संबंधी मानंकु ज्ञान देबार उपाय कोन? उत्तर, जदि केही भी मित्र संबंधी अछंती तेबे तांको सहित बहुत नम्रता एवं स्नेहर सहित हसी हसी कथा हेबाकु हेब एवं बुझाइबाकु हेब जे एहा सेही पुरुणा वर्णित महाभारत लढाई अटे। बाबा आसी रुद्र ज्ञान यज्ञ रचना करिछंती। मु आपण मानंकु सत्य कहुछि, भक्ति आदित जन्म जन्मांतर करि आसीछ, एबे ज्ञानर समय आरंभ हेउछि। एही बळी जेतेबेले मौका मिलुछि सेतेबेले बहुत युक्तिर सहित कथा हुओ। कुटुंब परिवार भितरे बहुत स्नेहरे चालो, केबे काहाकु दुख दियो नाही। गीत, आखिर वह दिन आया आज, ओम शांति। जेतेबेले कोनोसी गीत बाजुछि सेतेबेले पिला माने निजे एहार अर्थ बाहर करिबा उचित। गोटिए सेकेंड रे अर्थ बाहरी पारिबो। एहा बेहतर ड्रामार बहुत बड़ घड़ी अटे ना। भक्ति मार्गरे मध्ये मनुष्य डाकी थांती, जेपरि कोर्टरे केस थिले कही थांती, केबे सुनाणी हेब, केबे डाकरा हेब, तेबे जाई आमर केस पूरा हेब। तेणु पिलामानंकर मध्ये केस रहिछे। केउ केस? रावण तुमको बहुत दुखी करि देइछे। तुमर केस बड़ कोर्टरे दाखिला होइछे। मनुष्य माने डाकुछंती, बाबा आस, एठाकु आसी आमको दुखरु मुक्ति कर। दिने ना दिने सुनाणी तो निश्चय हेब। बाबा सुनुछंती मध्ये ड्रामा अनुसार बिल्कुल ठीक समय रे मध्ये आसुछंती। एथिरे गोटिए सेकेंड रे मध्ये फरक होई पारिबो नाही। 5000 वर्षर नाटकर घड़ी केते सठिक रूपे चालुछे, एठारे तुम पाखरे गोटिए छोट घड़ी मध्ये सठिक रूपे चालु नाही। यज्ञर प्रत्येक कार्य सठिक रूपे हेबा दरकार। तुमर घड़ी मध्ये निभुल हेबा उचित। बाबा तो बहुत एक्यूरेट अटंती, बहुत सठिक रूपे सुनाणी हेउछि। से कल्प कल्प कल्पर संगम रे सठिक समय रे आसुछंती, तेणु पिला मानंकर एबे सुनाणी हेउछि। बाबा आसीछंती एबे तुमे माने समस्तंकु बुझाउछ। आगरु तुमे मध्ये जानि नथिलो जे दुख किए देउछे। एबे बाबा बुझाउछंती रावण राज्य द्वापररु आरंभ हेउछि। तुमे माने जानि गलोनी बाबा कल्प कल्प संगम जुगरे आसुछंती। एहा बेहदर रात्रि अटे। शिव बाबा बेहदर रात्रि रे आसुछंती। कृष्ण को कथा नुहे, जेतेबेले घोर अंधकार रे अज्ञान निद्रा रे सोई रहुछंती, सेतेबेले ज्ञान सूर्य बाबा आसुछंती। पिला मानंकु दिनकु नेई जिबा पई कहुछंती, मते मने पकाओ, काहेकि ना पतितरु पवित्र हेबाकु पड़िबो। बाबा ही पतित पावन अटंती, से जेतेबेले आसीबे सेतेबेले जाई तो सुनाणी हेब। एबे तुमर सुनाणी हेउछे। बाबा कहुछंती, मु आसीछि पतित मानकु पवित्र करिबा पई। पवित्र हेबा पई तुमकु केते सहज उपाय बताउछि। आजिकालि देख ज्ञानर केते प्रभाव रहिछि। आइटमिक बम आदिर केते जोररे शब्द हेउछि। तुमे माने शांतिर बल द्वारा विज्ञान उपरे विजय प्राप्त करुछ। शांतिर जोग मध्ये कुहा जाउछे। आत्मा बाबा को मने पकाउछे, बाबा आपण आसिले आमे जाई शांति धामरे निवास करिबु। तेबे तुमे माने एही जोग बल शांतिर बल द्वारा विज्ञान उपरे विजय प्राप्त करुछ। शांतिर बल प्राप्त करुछ विज्ञान द्वारा ही एही समस्त विनाशर कार्य हेबो। साइलेंस द्वारा तुमे विजयी हेउछ। बाहुबल वाला केबे मध्ये विश्व उपरे विजय प्राप्त करि पारिबे नाही। एही पॉइंट्स मध्ये तुमे प्रदर्शनी रे लेखिबा उचित। दिल्ली रे बहुत सेवा होई पारिबो, काहेकि ना दिल्ली समस्तंकर राजधानी। तुमर मध्ये राजधानी दिल्ली ही हेबो। दिल्ली को ही परिस्थान कुहा जाए। पांडव मानंकर दुर्ग तो नाही। दुर्ग जेतेबेले तयारी करा जाए सेतेबेले शत्रु माने आक्रमण करिथांती। तुमर दुर्ग आदिर आवश्यकता नाही। तुमे माने जानिछ आमे साइलेंस रो बल द्वारा निजर राज्य स्थापना करुछु। सेमानंकर साइलेंस ଅସ୍ୱାଭାବିକ ଅଟେ। ତମେ ସ୍ୱାଭାବିକ ଭାବେ ସାଇଲେନ୍ସରେ ରହୁଛ। କୁହାଯାଏ ଜ୍ଞାନର ବଳ ଏବଂ ଶାନ୍ତିର ବଳ। ଜ୍ଞାନ ହେଉଛି ପାଠ ପଢା, ପଢା ଦ୍ୱାରା ହିଁ ବଳ ମିଳିଥାଏ। ଯଦି ପୋଲିସ ସୁପରିନଟେଣ୍ଡେଣ୍ଟ ହୋଇଥାନ୍ତି ତାଙ୍କର କେତେ ଅଧିକାର ରହିଥାଏ, ସେ ସବୁ ଦୁଃଖ ଦେଉଥିବା ଶାରୀରିକ କଥା ଅଟେ। ତୁମର ପ୍ରତ୍ୟେକ କଥା ଆତ୍ମିକ ଅଟେ। ତୁମ ମୁଖରୁ ଯେଉଁ ଶବ୍ଦ ବି ବାହାରୁଛି ସେହି ଗୋଟିଏ ଗୋଟିଏ ଶବ୍ଦ ଏପରି ମଧୁର ହେଉ ଯାହାକି ଶୁଣୁଥିବା ବ୍ୟକ୍ତି ଖୁସି ହୋଇଯିବ। ବାବା ଯେପରି ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସେହିପରି ତୁମକୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ହେବ। କୁଟୁମ୍ବ ପରିବାର ଆଦିକୁ ମଧ୍ୟ ଦୁଃଖ ନ ହେଉ, ବିଧିପୂର୍ବକ ସମସ୍ତଙ୍କ ସହିତ ଚାଲିବାକୁ ହେବ। ବଡ଼ମାନଙ୍କ ସହିତ ସ୍ନେହର ସହିତ ଚାଲିବାକୁ ହେବ। ମୁଖରୁ ଏପରି ଫାଷ୍ଟ କ୍ଲାସ ମିଠା ଅକ୍ଷର ବାହାରୁ ଯେପରି ସମସ୍ତେ ଖୁସି ହୋଇଯିବେ। କୁହ, ଶିବ ବାବା କହୁଛନ୍ତି ମନମନା ଭବ, ମୁଁ ସର୍ବୋଚ୍ଚ ଅଟେ, ମୋତେ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ। ବହୁତ ସ୍ନେହର ସହିତ କଥା ହେବା ଉଚିତ। ଧରିନିଅ କେହି ଭାଇ ବଡ଼ ହୋଇଥିଲେ କୁହ ଦାଦାଜୀ, ଶିବ ବାବା କହୁଛନ୍ତି ମୋତେ ମନେ ପକାଅ। ଶିବ ବାବା ଯାହାକୁ ରୁଦ୍ର ମଧ୍ୟ କହୁଛନ୍ତି ସେ ହିଁ ଜ୍ଞାନଯଜ୍ଞ ରଚନା କରିଛନ୍ତି। କୃଷ୍ଣ ଜ୍ଞାନଯଜ୍ଞ ଅକ୍ଷର କେହି ବି କେବେ ଶୁଣିନଥିବେ, ରୁଦ୍ର ଜ୍ଞାନଯଜ୍ଞ କୁହାଯାଏ। ତେଣୁ ରୁଦ୍ର ଶିବ ବାବା ଏହି ଜ୍ଞାନଯଜ୍ଞ ରଚନା କରିଛନ୍ତି। ରାଜପଦ ପ୍ରାପ୍ତ କରିବା ପାଇଁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି। ବାବା କହୁଛନ୍ତି ଭଗବାନ ଉବାଚ, ମୋତେ ମନେ ପକାଅ, କାହିଁକି ନା ବର୍ତ୍ତମାନ ସମସ୍ତଙ୍କର ଅନ୍ତିମ ଘଡ଼ି ବାନପ୍ରସ୍ଥ ଅବସ୍ଥା ଅଟେ। ସମସ୍ତଙ୍କୁ ଘରକୁ ଯିବାକୁ ହେବ। ଯେତେବେଳେ ମୃତ୍ୟୁର ସମୟ ପାଖେଇ ଆସେ ସେତେବେଳେ ମନୁଷ୍ୟକୁ କହିଥାନ୍ତି ଯେ ଈଶ୍ୱରଙ୍କୁ ମନେ ପକାଅ। ଏଠାରେ ସ୍ୱୟଂ ଈଶ୍ୱର କହୁଛନ୍ତି ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି, ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ। ଏବେ ଅନ୍ତିମ ସମୟ, ଯେଉଁ ସମୟରେ ବାବା ଆସି କହୁଛନ୍ତି ପିଲାମାନେ ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ, ଏହାକୁ ଯୋଗ ଅଗ୍ନି କୁହାଯାଉଛି। ବାବା ଗ୍ୟାରେଣ୍ଟି ଦେଉଛନ୍ତି ଯେ ଏଥିରେ ତୁମର ପାପ ଦଗ୍ଧ ହେବ। ବିକର୍ମ ବିନାଶ ହେବା ପାଇଁ, ପବିତ୍ର ହେବା ପାଇଁ ଆଉ କୌଣସି ଉପାୟ ନାହିଁ। ପାପର ବୋଝ ମୁଣ୍ଡ ଉପରେ ଚଢ଼ି ଚଢ଼ି ଖାଦ ପଡ଼ି ପଡ଼ି ସୁନା 9 କ୍ୟାରେଟ ହୋଇଗଲାଣି। 9 କ୍ୟାରେଟ ପରେ ପଡ଼ିଆ ସୁନା ହୋଇଯିବ। ଏବେ ପୁଣି 24 କ୍ୟାରେଟ କିପରି ହେବ? ଆତ୍ମା ପବିତ୍ର କିପରି ହେବ? ପବିତ୍ର ଆତ୍ମାକୁ ଅଳଙ୍କାର ଅର୍ଥାତ୍ ଶରୀର ମଧ୍ୟ ପବିତ୍ର ମିଳିବ। କେହି ମିତ୍ର ସମ୍ବନ୍ଧୀ ଆଦି ଥିଲେ ତାଙ୍କ ସହିତ ବହୁତ ନମ୍ରତାର ସହିତ ପ୍ରେମ ଭାବରେ ହସି ହସି କଥା ହେବା ଉଚିତ। ବୁଝାଇବା ଦରକାର ଯେ ଏହା ହେଉଛି ସେହି ମହାଭାରତ ଲଢ଼େଇ, ଏହା ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ ଅଟେ। ବାବାଙ୍କ ଦ୍ୱାରା ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳୁଛି, ଆଉ କେଉଁଠି ବି ଏହି ଜ୍ଞାନ ମିଳିପାରିବ ନାହିଁ। ମୁଁ ଆପଣଙ୍କୁ ସତ୍ୟ କହୁଛି, ଏହି ଭକ୍ତି ଆଦି ତ ଜନ୍ମ ଜନ୍ମାନ୍ତର କରି ଆସିଛନ୍ତି, ଏବେ ଜ୍ଞାନ ମାର୍ଗ ଆରମ୍ଭ ହେଉଛି। ଭକ୍ତି ରାତି, ଜ୍ଞାନ ହେଉଛି ଦିନ। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ, ଏହିପରି କାଇଦାର କଥା ହେବା ଉଚିତ। ଯେତେବେଳେ କୌଣସି ମୌକା ମିଳୁଛି ତୀର ମାରିବାକୁ ହେଲେ ସମୟ ଏବଂ ମୌକା ଦେଖାଯାଇଥାଏ। ଜ୍ଞାନ ଦେବା ପାଇଁ ମଧ୍ୟ ବହୁତ କାଇଦା ଦରକାର। ବାବା ଉପାୟ ତ ସମସ୍ତଙ୍କ ପାଇଁ ବତାଉଛନ୍ତି। ପବିତ୍ରତା ତ ବହୁତ ଭଲ ଅଟେ। ଏହି ଲକ୍ଷ୍ମୀ ନାରାୟଣ ଆମର ବଡ଼ ଏବଂ ପୂର୍ବଜ ଅଟନ୍ତି ନା? ପୂଜ୍ୟ ପବିତ୍ର ଆତ୍ମାମାନେ ପୁଣି ପୂଜାରୀ ପତିତ ହେଉଛନ୍ତି। ପତିତମାନେ ବସି ପବିତ୍ରମାନଙ୍କର ପୂଜା କରିବେ, ଏହା ଶୋଭା ପାଉନାହିଁ। ଅନେକ ତ ପତିତଙ୍କଠାରୁ ଦୂରେଇ ରହିଥାନ୍ତି। ବଲ୍ଲଭାଚାରୀ ସମ୍ପ୍ରଦାୟର ଲୋକେମାନେ କେବେ କାହାକୁ ପାଦ ଛୁଇଁବାକୁ ଦିଅନ୍ତି ନାହିଁ। ଭାବନ୍ତି ଯେ ଏମାନେ ବିକାରୀ ମନୁଷ୍ୟ ଅଟନ୍ତି। ମନ୍ଦିରରେ ମଧ୍ୟ ସର୍ବଦା ବ୍ରାହ୍ମଣମାନଙ୍କୁ ହିଁ ମୂର୍ତ୍ତିକୁ ଛୁଇଁବା ପାଇଁ ଅନୁମତି ମିଳିଥାଏ। ଶୂଦ୍ର ମନୁଷ୍ୟ ଭିତରକୁ ଯାଇ ମୂର୍ତ୍ତିକୁ ଛୁଇଁ ପାରିବେ ନାହିଁ। ସେଠାରେ ବ୍ରାହ୍ମଣ ଲୋକ ହିଁ ତାଙ୍କୁ ସ୍ନାନ ଆଦି କରାଇଥାନ୍ତି, ଆଉ କାହାକୁ ଯିବାକୁ ଦେଇନଥାନ୍ତି। ଫିକର ତ ଅଛି ନା, ତେବେ ସେମାନେ ତ ହେଉଛନ୍ତି ଗର୍ଭଜାତ ବଂଶାବଳୀ ବ୍ରାହ୍ମଣ। ତୁମେ ହେଉଛ ମୁଖ ବଂଶାବଳୀ ପ୍ରକୃତ ବ୍ରାହ୍ମଣ। ତୁମେ ସେହି ବ୍ରାହ୍ମଣମାନଙ୍କୁ ଭଲ ଭାବରେ ବୁଝାଇ ପାରିବ ଯେ ବ୍ରାହ୍ମଣ ଦୁଇ ପ୍ରକାରର ଥାନ୍ତି। ପ୍ରଥମ ହେଲା ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ, ଦ୍ୱିତୀୟରେ ହେଉଛି କୁଖ ବଂଶାବଳୀ। ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ ହେଉଛନ୍ତି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଚୁଟି। ଯଜ୍ଞ ରଚନା କରିବା ପାଇଁ ବ୍ରାହ୍ମଣମାନଙ୍କୁ ନିର୍ଦ୍ଧାରିତ କରାଯାଇଥାଏ। ଏହା ପୁଣି ଜ୍ଞାନ ଯଜ୍ଞ। ବ୍ରାହ୍ମଣମାନଙ୍କୁ ଜ୍ଞାନ ମିଳୁଛି, ଯିଏକି ପୁଣି ଦେବତା ହେଉଛନ୍ତି। ବର୍ଣ୍ଣ ବିଷୟରେ ମଧ୍ୟ ବୁଝାଯାଇଛି, ଯେଉଁମାନେ ସେବାଧାରୀ ସନ୍ତାନ ହେଉଥିବେ ତାଙ୍କର ସର୍ବଦା ସେବାର ସଉକ ରହିବ। କେଉଁଠି ପ୍ରଦର୍ଶନୀ ହେଲେ ତୁରନ୍ତ ସେବା କରିବା ପାଇଁ ଦୌଡ଼ିବେ। ମୁଁ ଯାଇ ଏହି ପ୍ରକାରର ଜ୍ଞାନ ବୁଝାଇବି। ପ୍ରଦର୍ଶନୀ ତ ପ୍ରଜା ତିଆରି କରିବା ପାଇଁ ବିହଙ୍ଗ ମାର୍ଗରେ ସେବା ଅର୍ଥାତ୍ ତୀବ୍ର ଗତିର ସେବା ଅଟେ। ସେଠାକୁ ସ୍ୱତଃ ଢେରକୁ ଢେର ଆସିଯାଆନ୍ତି, ତେଣୁ ବୁଝାଇଲା ବାଲା ମଧ୍ୟ ଭଲ ହେବା ଦରକାର। ଯଦି କେହି ପୁରା ବୁଝାଉ ନଥିବେ, ତେବେ କହିବେ ବିକେଙ୍କ ପାଖରେ କ'ଣ ଏହି ଜ୍ଞାନ ଅଛି, ଏହାଦ୍ୱାରା ଅପସେବା ହୋଇଯାଏ। ପ୍ରଦର୍ଶନୀରେ ଏପରି ଜଣେ ଫୁର୍ତ୍ତି ସେବାଧାରୀ ରହିବା ଉଚିତ, ଯିଏକି ବୁଝାଉଥିବା ଗାଇଡ୍ମାନଙ୍କୁ ନିରୀକ୍ଷଣ କରୁଥିବେ। ଯଦି କୌଣସି ବଡ଼ ଲୋକ ଆସିଗଲେ, ତେବେ ତାକୁ ବୁଝାଇଲା ବାଲା ମଧ୍ୟ ସେହିପରି ଭଲ ହେବା ଦରକାର। ଯିଏ ଭଲ ବୁଝାଉ ନାହାନ୍ତି ତାଙ୍କୁ ହଟାଇ ଦେବା ଦରକାର। ସୁପରଭାଇଜ୍ ଅର୍ଥାତ୍ ତଦାରଖ କରିବା ପାଇଁ ଜଣେ ଭଲ ବିକେ ଦରକାର। ତୁମକୁ ତ ମହାତ୍ମାମାନଙ୍କୁ ଡାକିବା ଉଚିତ। ତମେ କେବଳ ଏତିକି କହୁଛ ଯେ ବାବା କହୁଛନ୍ତି ସେ ସର୍ବୋଚ୍ଚ ଭଗବାନ, ସେ ରଚୟିତା ପିତା ଅଟନ୍ତି, ବାକି ସମସ୍ତେ ତାଙ୍କର ରଚନା ବର୍ଷା ପିତାମାନଙ୍କ ଠାରୁ ମିଳିଥାଏ। ଭାଇ ଭାଇକୁ ସମ୍ପତ୍ତି କ'ଣ ଦେବେ? କେହି ବି ସୁଖଧାମର ବର୍ଷା ଦେଇପାରିବେ ନାହିଁ, ବାବା ହିଁ ସମ୍ପତ୍ତି ଦେଉଛନ୍ତି। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ତେଣୁ ତାଙ୍କୁ ମନେ ପକାଇବାକୁ ହେବ। ବାବା ସ୍ୱୟଂ ଆସି ସ୍ୱର୍ଣ୍ଣିମ ଯୁଗ ଗଢୁଛନ୍ତି, ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ସ୍ୱର୍ଗ ସ୍ଥାପନା କରୁଛନ୍ତି, ଶିବ ଜୟନ୍ତୀ ପାଳନ ମଧ୍ୟ କରୁଛନ୍ତି, କିନ୍ତୁ ସିଏ କ'ଣ କରୁଛନ୍ତି ଏ କଥା ମଧ୍ୟ ମନୁଷ୍ୟ ଭୁଲି ଯାଇଛନ୍ତି। ଶିବ ବାବା ହିଁ ଆସି ରାଜଯୋଗ ଶିଖାଇ ବର୍ଷା ଦେଉଛନ୍ତି। 5000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ଲକ୍ଷ ଲକ୍ଷ ବର୍ଷର ତ କଥା ନୁହେଁ। ତିଥି ତାରିଖ ସବୁ ଅଛି, ଏହାକୁ କେହି ଖଣ୍ଡନ କରିପାରିବେ ନାହିଁ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଅଧା ଅଧା ହେବା ଉଚିତ। ସେମାନେ ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି, ତେଣୁ କୌଣସି ହିସାବ ବାହାରି ପାରିବ ନାହିଁ। ସ୍ୱାସ୍ତିକାରେ ମଧ୍ୟ ପୁରା ଚାରି ଭାଗ ଅଛି, 1250 ବର୍ଷ ପ୍ରତ୍ୟେକ ଯୁଗକୁ ବଣ୍ଟାଯାଇଛି। ହିସାବ କରାଯାଉଛି ନା, ସେମାନେ ତ ହିସାବ କିଛି ହେଲେ ଜାଣିନାହାନ୍ତି, ସେଥିପାଇଁ ତାଙ୍କୁ କୌଡ଼ି ତୁଲ୍ୟ କୁହାଯାଉଛି। ଏବେ ବାବା ହୀରା ତୁଲ୍ୟ କରୁଛନ୍ତି, ବର୍ତ୍ତମାନ ସମସ୍ତେ ପତିତ, ତେଣୁ ଭଗବାନଙ୍କୁ ମନେ ପକାଉଛନ୍ତି। ଭଗବାନ ଆସି ତାଙ୍କୁ ଜ୍ଞାନ ଦ୍ୱାରା ଫୁଲ ଭଳି କରୁଛନ୍ତି, ତୁମକୁ ଜ୍ଞାନ ରତ୍ନ ଦ୍ୱାରା ସଜାଉଛନ୍ତି। ପୁଣି ଦେଖ ତୁମେ କ'ଣ ହେଉଛ, ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ ଅଛି। ଭାରତ କେତେ ମୌଡ଼ମଣି ଥିଲା, ସବୁକିଛି ଭୁଲିଗଲେଣି। ମୁସଲମାନମାନେ ମଧ୍ୟ ସୋମନାଥ ମନ୍ଦିରକୁ ଲୁଟି ହୀରା ଆଦି ନେଇ ମସଜିଦ ମାନଙ୍କରେ ଲଗାଇଛନ୍ତି, ଏବେ ତାର କେହି ମୂଲ୍ୟାଙ୍କନ ମଧ୍ୟ କରିପାରିବେ ନାହିଁ। ଏତେ ବଡ଼ ବଡ଼ ମଣି ରାଜାମାନଙ୍କର ମକୁଟରେ ରହୁଥିଲା, କେଉଁଠି ଗୋଟିଏ ହେଲେ ତ କେଉଁଠି 5 କୋଟିର ମଧ୍ୟ ଥିଲା। ଆଜିକାଲି ତ ସବୁ ଇମିଟେସନ ବାହାରିଗଲାଣି, ଏହି ଦୁନିଆରେ ସବୁ ନକଲି। ଏଠାରେ ପାଇ ପଇସାର ସୁଖ ରହିଛି, ବାକି ସବୁ ଦୁଃଖ। ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି କାକ ବିଷ୍ଠା ସମାନ ସୁଖ, ସେଥିପାଇଁ ଘରଦ୍ୱାର ଛାଡୁଛନ୍ତି। କିନ୍ତୁ ବର୍ତ୍ତମାନ ତ ସେମାନେ ମଧ୍ୟ ତମ ପ୍ରଧାନ ହୋଇଗଲେଣି, ସହରରେ ଆସି ରହୁଛନ୍ତି, କିନ୍ତୁ ଏବେ କାହାକୁ ଶୁଣାଇ ରାଜା ରାଣୀ ତ ନାହାନ୍ତି, କେହି ବି ମାନିବେ ନାହିଁ, କହିବେ ସମସ୍ତଙ୍କର ନିଜସ୍ୱ ମତ ରହିଛି। ଯାହା ଇଚ୍ଛା ତାହା କରିପାରିବେ, ସଂକଳ୍ପର ସୃଷ୍ଟି ଅଟେ। ଏବେ ତୁମକୁ ବାବା ଗୁପ୍ତ ରୀତିରେ ପୁରୁଷାର୍ଥ କରାଉଛନ୍ତି, ତୁମେ କେତେ ସୁଖ ଭୋଗ କରୁଛ। ପରେ ଯେତେବେଳେ ଅନ୍ୟ ସବୁ ଧର୍ମର ବୃଦ୍ଧି ହେଉଛି, ସେତେବେଳେ ଲଢ଼ାଇ ଆଦି କେତେ ଖିଟ୍ପିଟ୍ ହେଉଛି। ତିନି ଭାଗ ସମୟ ତ ସୁଖରେ ରହୁଛି, ସେଥିପାଇଁ ବାବା କହୁଛନ୍ତି ତୁମର ଦେବୀ ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ। ମୁଁ ତୁମକୁ ବିଶ୍ୱର ମାଲିକ କରୁଛି। ଅନ୍ୟ ଧର୍ମ ସ୍ଥାପକମାନେ କୌଣସି ରାଜ୍ୟ ସ୍ଥାପନ କରୁନାହାନ୍ତି, ସେମାନେ କାହାର ସଦ୍ଗତି ମଧ୍ୟ କରୁନାହାନ୍ତି, କେବଳ ନିଜର ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି। ସମସ୍ତେ ଅନ୍ତିମ ସମୟରେ ଯେତେବେଳେ ସେମାନେ ମଧ୍ୟ ତମ ପ୍ରଧାନ ହେଉ ଯାଉଛନ୍ତି, ସେତେବେଳେ ପୁଣି ବାବାଙ୍କୁ ସତ ପ୍ରଧାନ କରିବା ପାଇଁ ଆସିବାକୁ ପଡୁଛି। ତୁମମାନଙ୍କର ପାଖକୁ ଶହ ଶହ ମନୁଷ୍ୟ ଆସୁଛନ୍ତି, କିନ୍ତୁ କିଛି ବୁଝୁନାହାନ୍ତି। ବାବାଙ୍କ ପାଖକୁ ଲେଖୁଛନ୍ତି, ଅମୁକ ବହୁତ ଭଲ ଭାବରେ ବୁଝୁଛନ୍ତି, ବହୁତ ଭଲ ଅଟନ୍ତି। ବାବା କହୁଛନ୍ତି କିଛି ହେଲେ ବୁଝୁନାହାନ୍ତି। ଯଦି ବୁଝିଯିବେ ଯେ ବାବା ଆସିଛନ୍ତି, ବିଶ୍ୱର ମାଲିକ କରୁଛନ୍ତି, ତେବେ ସେହି ସମୟରେ ହିଁ ନିଶା ଚଢ଼ିଯିବ, ତୁରନ୍ତ ଟିକେଟ୍ କରି ଏଠାକୁ ଆସିବେ। କିନ୍ତୁ ବ୍ରାହ୍ମଣୀମାନଙ୍କର ଚିଠି ତ ନିଶ୍ଚୟ ଆଣିବାକୁ ପଡ଼ିବ ବାବାଙ୍କ ସହିତ ମିଶିବା ପାଇଁ। ବାବାଙ୍କୁ ଚିହ୍ନିଗଲେ ମିଶିବା ବିନା ରହିପାରିବେ ନାହିଁ, ଏକଦମ ନିଶା ଚଢ଼ିଯିବ। ଯାହାଙ୍କର ନିଶା ଚଢ଼ିଥିବ ସେ ଭିତରେ ଭିତରେ ବହୁତ ଖୁସିରେ ରହିବେ। ତାଙ୍କର ବୁଦ୍ଧି ମିତ୍ର ସମ୍ବନ୍ଧୀମାନଙ୍କ ଆଡ଼କୁ ଯିବ ନାହିଁ, କିନ୍ତୁ ଅନେକଙ୍କର ବୁଦ୍ଧି ଭ୍ରମିତ ହେଉଛି। ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରହି ପୁଣି ବାବାଙ୍କୁ ମନେ ପକାଇବାକୁ ହେବ, ଏହା ବହୁତ ସହଜ ମଧ୍ୟ ଅଟେ। ତେବେ ଯେତେ ସମ୍ଭବ ବାବାଙ୍କୁ ମନେ ପକାଇବାକୁ ହେବ, ଯେପରି ଅଫିସରୁ ଛୁଟି ନେଇଥାନ୍ତି ସେହିପରି କାମଧନ୍ଦାରୁ ଛୁଟି ନେଇ ଗୋଟିଏ ଦୁଇ ଦିନ ୟାଦର ଯାତ୍ରାରେ ବସିଯାଅ। ସବୁ ସମୟରେ ଯୋଗଯୁକ୍ତ ହୋଇ ରହିବା ପାଇଁ ସାରା ଦିନ ବହୁତ ଭଲ ବ୍ରତ ରଖିଛ, ବାବାଙ୍କର ସ୍ମୃତିରେ ରହିବା ପାଇଁ କେତେ ଶକ୍ତି ଜମା ହୋଇଯିବ, ବିକର୍ମ ମଧ୍ୟ ବିନାଶ ହେବ। ବାବାଙ୍କର ସ୍ମୃତି ଦ୍ୱାରା ହିଁ ସତ ପ୍ରଧାନ ହେବାକୁ ପଡ଼ିବ। ସାରା ଦିନ ପୁରା ଯୋଗଯୁକ୍ତ କେହି ମଧ୍ୟ ରହିପାରିବେ ନାହିଁ, ମାୟା ବିଘ୍ନ ନିଶ୍ଚୟ ପକାଇଥାଏ, ତଥାପି ମଧ୍ୟ ପୁରୁଷାର୍ଥ କରି କରି ବିଜୟ ପ୍ରାପ୍ତ କରିବାକୁ ହେବ। ବାସ୍, ଆଜି ସାରା ଦିନ ବଗିଚାରେ ବସି ବାବାଙ୍କୁ ମନେ ପକାଇବି, ଖାଇବା ସମୟରେ ମଧ୍ୟ ତାଙ୍କରି ସ୍ମୃତିରେ ବସି ଖାଇବି, ଏହା ହିଁ ମେହନତ ଅଟେ। ତେବେ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ, ମେହନତ କରି ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ବେଚ୍ ତ ବହୁତ ଭଲ ଜିନିଷ, ରାସ୍ତାରେ ପରସ୍ପର ସହିତ କଥା ହେଲେ ମଧ୍ୟ ଅନେକ ଆସି ଶୁଣିବେ, କୁହ ବାବା କହୁଛନ୍ତି ମୋତେ ମନେ ପକାଅ। ବାସ୍, ସନ୍ଦେଶ ମିଳିଗଲା, ତେଣୁ ଆମେ ଦାୟିତ୍ୱରୁ ମୁକ୍ତ ହୋଇଗଲୁ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, କର୍ମଧନ୍ଦାରୁ ଯେତେବେଳେ ଛୁଟି ମିଳୁଛି ସେତେବେଳେ ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ବ୍ରତ ରଖିବାକୁ ହେବ, ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯୋଗରେ ରହିବାର ମେହନତ କରିବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ବହୁତ ବହୁତ ନମ୍ରତା ଏବଂ ସ୍ନେହପୂର୍ଣ୍ଣ ଭାବରେ ହର୍ଷିତ ଚେହେରାରେ ମିତ୍ର ସମ୍ବନ୍ଧୀମାନଙ୍କର ସେବା କରିବାକୁ ହେବ, ସେମାନଙ୍କ ସହିତ ବୁଦ୍ଧିଯୋଗ ଲଗାଇ ବୁଦ୍ଧିକୁ ଭ୍ରମିତ କରିବା ଉଚିତ ନୁହେଁ, ସ୍ନେହର ସହିତ ବାବାଙ୍କର ପରିଚୟ ଦେବା ଉଚିତ। ବରଦାନ, ଚାଲିବା ବୁଲିବା ସମୟରେ ମଧ୍ୟ ଫରିସ୍ତା ସ୍ୱରୂପରେ ସାକ୍ଷାତ କରାଉଥିବା ସାକ୍ଷାତକାର ମୂରତ ଭବ, ଯେପରି ଆରମ୍ଭ ସମୟରେ ବ୍ରହ୍ମା ବାବା ଅନ୍ତର ଧ୍ୟାନ ହୋଇଯାଉଥିଲେ ଏବଂ ଶ୍ରୀକୃଷ୍ଣ ଦେଖାଯାଉଥିଲେ, ସେହି ସାକ୍ଷାତକାର ହିଁ ସବୁକିଛି ଛଡ଼ାଇ ଦେଲା। ଏହିଭଳି ସାକ୍ଷାତକାର ଦ୍ୱାରା ଏବେ ମଧ୍ୟ ସେବା ହେବା ଦରକାର। ଯେତେବେଳେ ସାକ୍ଷାତକାର ଦ୍ୱାରା ପ୍ରାପ୍ତି ହେବାକୁ ଲାଗିବ ସେତେବେଳେ ଆଉ ବାବାଙ୍କର ସନ୍ତାନ ନ ହୋଇ ରହିପାରିବେ ନାହିଁ, ସେଥିପାଇଁ ଏବେ ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଫରିସ୍ତା ସ୍ୱରୂପରେ ସାକ୍ଷାତକାର କରାଅ। ଭାଷଣ କରିଲା ବାଲା ତ ବହୁତ ଅଛନ୍ତି, କିନ୍ତୁ ତୁମେ ଭାଷଣା ଦେଲାବାଲା ଅର୍ଥାତ୍ ଅନୁଭୂତି କରାଇଲା ବାଲା ହୁଅ, ତେବେ ଯାଇ ଭାବିବେ ଯେ ଏମାନେ ସବୁ ଆହ୍ଲାଙ୍କର ବା ଭଗବାନଙ୍କର ସନ୍ତାନ। ସ୍ଲୋଗନ, ସର୍ବଦା ଆତ୍ମିକ ମୌଜର ଅନୁଭବ କରି ଚାଲିଥିଲେ ବି କେବେ ବି ଦ୍ୱନ୍ଦ୍ୱରେ ପଡ଼ିବ ନାହିଁ। ସର୍ବଦା ଆତ୍ମିକ ମୌଜର ଅନୁଭବ କରି ଚାଲୁଥିଲେ କେବେ ବି ଦ୍ୱନ୍ଦ୍ୱରେ ପଡ଼ିବ ନାହିଁ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଛଅ ତାରିଖର ପଏଣ୍ଟ, ଏବେ ନିଜର ଆନ୍ତରିକ ଶୁଭ ଭାବନାକୁ ଅନ୍ୟ ଆତ୍ମାମାନଙ୍କର ନିକଟରେ ପହଞ୍ଚାଅ, ଶାନ୍ତିର ଶକ୍ତିକୁ ପ୍ରତ୍ୟକ୍ଷ କର, ତେବେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ଭିତରେ ଏହି ଶାନ୍ତିର ଶକ୍ତି ନିଶ୍ଚିନ୍ତ ରହିଛି। କେବଳ ଏହାକୁ ମନ ଦ୍ୱାରା ଏବଂ ତନ ଅର୍ଥାତ୍ ଶରୀର ଦ୍ୱାରା ପ୍ରକଟ କର। ଗୋଟିଏ ସେକେଣ୍ଡରେ ମନର ସଂକଳ୍ପକୁ ଏକାଗ୍ର କରିନିଅ, ଦେଖିବ ଶାନ୍ତିର ଶକ୍ତିର ପ୍ରକମ୍ପନ ଆପେ ଆପେ ବାୟୁମଣ୍ଡଳରେ ବିଚ୍ଛୁରିତ ହେବାକୁ ଲାଗିବ। ଓମ୍ ଶାନ୍ତି।